ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତାବନ୍ଧୁ, ଆମର ପଥପ୍ରଦର୍ଶିକା ବେତାର ଅନୁଷ୍ଠାନ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ପ୍ରଭୁ ଯୀଶୁଙ୍କର ଅନୁଗ୍ରହରୁ ଆଜି ଆମମାନେ ପୁନର୍ବାର ତାଙ୍କର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ପାଇପାରିଛୁ। ଆଉ ମୋର ବିଶ୍ୱାସ, ଆଜି ମଧ୍ୟ ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛନ୍ତି, ଆଉ ସେ ଆଜି ଆମମାନଙ୍କୁ ଆଶୀର୍ବାଦ କରିବା ପାଇଁ ଯାଉଅଛନ୍ତି। କିନ୍ତୁ ଆମମାନେ ସେହି ପ୍ରକାର ପ୍ରସ୍ତୁତିର ହୃଦୟ ନେଇ ତାଙ୍କର ନିକଟବର୍ତ୍ତୀ ହେବା ଉଚିତ। ତାହେଲେ ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କହିବେ, ଆଉ ସେ ଆମମାନଙ୍କୁ ତାଙ୍କର ସେହି ଶାନ୍ତି ଆନନ୍ଦ ପ୍ରଦାନ କରିବେ। ଆପଣଙ୍କର ଯଦି କୌଣସି ପ୍ରକାର ସମସ୍ୟା ରହିଅଛି ବା ଦୁଃଖ ରହିଅଛି, ତାହେଲେ ତାହା ପ୍ରଭୁଙ୍କ ନିକଟରେ ଜଣାନ୍ତୁ। ଆଉ ବିଶେଷର ଅନୁରୋଧ, ଆପଣଙ୍କର ଯଦି ସାକ୍ଷ୍ୟ କିମ୍ବା ପ୍ରାର୍ଥନାର ଅନୁରୋଧ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମେ ଆମମାନଙ୍କୁ ତୁମର ସେ ଆଶୀର୍ବାଦ ଅନୁଗ୍ରହରେ ଏପର୍ଯ୍ୟନ୍ତ ବଞ୍ଚାଇ ରଖିଅଛ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କୁ ତୁମେ ପ୍ରଭୁ ତୁମର ଆଶୀର୍ବାଦ ଏବଂ ସୁରକ୍ଷାର ବାହୁଛାୟା ତଳେ ଆପରି ରଖ। ପ୍ରତ୍ୟେକ ଜୀବନରେ ତୁମର ମହତ ଇଚ୍ଛା ଅଭିମତ ପ୍ରଭୁ ତୁମେ ସଫଳ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଶାନ୍ତି ସାନ୍ତ୍ୱନା ଦିଅ। ତୁମରି ପଥରେ ଚାଲିବା ନିମନ୍ତେ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।
ଆଜି ଆମେ ସେହି ନିହିମିଆଙ୍କ ପୁସ୍ତକ ପାଞ୍ଚ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ନିଜ ଲୋକମାନଙ୍କ ମଧ୍ୟରୁ ଉପୁଜିଥିବା ପ୍ରତିବନ୍ଧକ ପ୍ରତି ନିହିମିଆଙ୍କ ପ୍ରତ୍ୟୁତ୍ତର। ଆପଣ ଜାଣିଥିବେ, ନିହିମିଆ ଜେରୁସାଲମ ପ୍ରାଚୀରର ପୁନଃନିର୍ମାଣ କରିବାକୁ ଯାଇ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ। ପ୍ରଥମତଃ ଶତ୍ରୁମାନେ ଜିହୁଦୀମାନଙ୍କୁ ଦେଖି ହସିଲେ ଓ ବିଦ୍ରୁପ କଲେ। ଏହାପରେ ସେହି ଶତ୍ରୁମାନେ ସେମାନଙ୍କୁ ଦେଖି ପରିହାସ କଲେ ଓ ଶେଷରେ ସେମାନେ ସିଧାସଳଖ ସେହି ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଉପୁଜାଇବା ନିମନ୍ତେ ଚେଷ୍ଟା କଲେ। ଆଉ ଏହା ଏତେ ଭୟଙ୍କର ରୂପ ଧାରଣ କରିଥିଲା ଯେ ନିହିମିଆ ତହିଁର ପ୍ରତିରୋଧ କରିବାକୁ ଯାଇ ନିର୍ମାଣକାରୀମାନଙ୍କର ଏକ ହସ୍ତରେ ନିର୍ମାଣର ଅସ୍ତ୍ର ଓ ଅପରପକ୍ଷରେ ଖଡ଼ଗ ଧାରଣ କରିବାକୁ କହିଲେ। ସେହି ପ୍ରାଚୀରକୁ ନିର୍ମାଣ କରିବା ସମୟରେ ନିହିମିଆ ଓ ତାଙ୍କର ସହକର୍ମୀମାନେ ଏତେ କଠିନ ପରିଶ୍ରମ କଲେ ଯେ ଏପରିକି ଗାଧୋଇବା ସମୟ ବ୍ୟତୀତ ସେମାନେ ନିଜ ନିଜର ଶରୀରରୁ ବସ୍ତ୍ର ବାହାର କଲେ ନାହିଁ। କିନ୍ତୁ ବର୍ତ୍ତମାନ ଆମେ ଏହି ପର୍ବରେ ଲକ୍ଷ୍ୟ କରିବାକୁ ଯିବା ଯେ ପ୍ରତିବନ୍ଧକ କେବଳ ବାହାରୁ ଆସିନଥିଲା, ମାତ୍ର ସେମାନଙ୍କର ନିଜ ମଧ୍ୟରୁ ମଧ୍ୟ ଆସିଥିଲା। ଏହା ହିଁ ହେଉଛି ଶୟତାନର ପ୍ରଧାନ ଅସ୍ତ୍ର। ଏଥିପୂର୍ବରୁ ଆମେ ଦେଖିଥିଲୁ ଯେ ଶୟତାନ ଜିହୁଦୀମାନଙ୍କ ମଧ୍ୟରେ ନିରୁତ୍ସାହତା ଭରିଦେଇଛି, କିନ୍ତୁ ବର୍ତ୍ତମାନ ସେ ଆଉ ଟିକେ ଆଗବଢ଼ି ସେମାନଙ୍କ ମଧ୍ୟରେ ଏକ ଦ୍ୱନ୍ଦ୍ୱ ଉପୁଜାଉଛି। ଦେଖନ୍ତୁ ପାଞ୍ଚ ପର୍ବର ପ୍ରଥମ ଚାରିପଦରେ ଏହିପରି ଲେଖା ଅଛି, ଅନନ୍ତର ଜିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଲୋକମାନଙ୍କର ଓ ସେମାନଙ୍କ ଭାର୍ଯ୍ୟାଗଣର ମହାକ୍ରନ୍ଦନ ଉଠିଲା, କାରଣ କେହି କେହି କହିଲେ, ଆମ୍ଭେମାନେ ଆମ୍ଭମାନଙ୍କ ପୁତ୍ର ଓ କନ୍ୟାଗଣ ଅନେକ ଲୋକ ଅଟୁ, ଆମ୍ଭମାନଙ୍କୁ ଶସ୍ୟ ମିଳୁ, ଆମ୍ଭେମାନେ ଖାଇ ବଞ୍ଚିବା। ମଧ୍ୟ ଆଉ କେହି କେହି କହିଲେ, ଆମ୍ଭେମାନେ ଆପଣାପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଓ ଗୃହ ବନ୍ଧକ ରଖିଅଛୁ, ଆମ୍ଭମାନଙ୍କୁ ଶସ୍ୟ ମିଳୁ, କାରଣ ଏ ଦୁର୍ଭିକ୍ଷ ସମୟ। ଆହୁରି କେତେକ କହିଲେ, ଆମ୍ଭେମାନେ ରାଜକର ନିମନ୍ତେ ଆପଣାପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରା ଋଣ କରିଅଛୁ। ଦେଖନ୍ତୁ, ଯେହେତୁ ସେହି ଜିହୁଦୀୟମାନେ ପ୍ରାଚୀର ନିର୍ମାଣ କାର୍ଯ୍ୟରେ ବିଶେଷ ବ୍ୟସ୍ତ ରହିଥିଲେ, ଯଦ୍ୱାରା ସେମାନେ ସେମାନଙ୍କର ବ୍ୟକ୍ତିଗତ ବ୍ୟାପାରରେ ସମୟ ଦେବା ନିମନ୍ତେ ସୁଯୋଗ ପାଇପାରିନଥିଲେ। ସେମାନଙ୍କୁ ସେମାନଙ୍କର ପରିବାର ନିମନ୍ତେ ଶସ୍ୟ କିଣିବାକୁ ଥିଲା ଓ ଖାଦ୍ୟ ପଦାର୍ଥ ମଧ୍ୟ କିଣିବାକୁ ଥିଲା, କିନ୍ତୁ ସେମାନେ ପ୍ରାଚୀର ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହିବା ଦ୍ୱାରା ସେମାନଙ୍କୁ ସେମାନଙ୍କର ସମ୍ପତ୍ତି ବନ୍ଧକ ରଖିବାକୁ ପଡ଼ିଲା। କେତେକଙ୍କୁ ମଧ୍ୟ ସେମାନଙ୍କର କର ଦେବା ନିମନ୍ତେ ସେମାନଙ୍କର ସମ୍ପତ୍ତିକୁ ବନ୍ଧକ ରଖିବାକୁ ପଡ଼ିଥିଲା, ଆଉ ସେହି ସମୟରେ ମଧ୍ୟ ବହୁଳ ମାତ୍ରାରେ କର ଦେବାକୁ ପଡ଼ୁଥିଲା ଓ ସେମାନେ ସେମାନଙ୍କର ଭାଇମାନଙ୍କଠାରୁ ଅର୍ଥ ଧାର ଆକାରରେ ଆଣୁଥିଲେ। ପାଞ୍ଚ ପର୍ବର ପାଞ୍ଚ ପଦରେ ଏହିପରି ଲେଖା ଅଛି, ମାତ୍ର ଆମ୍ଭମାନଙ୍କ ଶରୀର ଆମ୍ଭମାନଙ୍କ ଭ୍ରାତୃଗଣର ଶରୀର ସମାନ, ଆମ୍ଭମାନଙ୍କ ସନ୍ତାନଗଣ ସେମାନଙ୍କ ସନ୍ତାନଗଣର ସମାନ। ତଥାପି ଦେଖ, ଆମ୍ଭେମାନେ ଆପଣା ଆପଣା ପୁତ୍ର ଓ କନ୍ୟାଗଣକୁ ଦାସ ହେବା ପାଇଁ ଦାସତ୍ୱାବସ୍ଥାକୁ ଆଣୁଅଛୁ, ପୁଣି ଆମ୍ଭମାନଙ୍କ କନ୍ୟାଗଣ ମଧ୍ୟରୁ କେହି କେହି ଦାସିତ୍ୱାବସ୍ଥାକୁ ଅଣାଯାଇ ସାରିଲେଣି, ଆଉ ଆମମାନଙ୍କର କିଛି ଆୟତ ନାହିଁ, କାରଣ ଅନ୍ୟ ଲୋକମାନେ ଆମମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଧରିଅଛନ୍ତି। ଦୀର୍ଘଦିନ ଧରି ଏହି ସମସ୍ୟା ବଢ଼ିବାରେ ଲାଗିଥିଲା, ମାତ୍ର ନିହିମିଆ ଏପର୍ଯ୍ୟନ୍ତ ସେହିସବୁ ବିଷୟ ନେଇ କିଛି ଜାଣିନଥିଲେ। ଏହି ଲୋକମାନେ ଜେରୁସାଲମର ପ୍ରାଚୀରକୁ ନିର୍ମାଣ କରିବାକୁ ଚାହିଁଲେ, ତେଣୁକରି ସେମାନେ ଅତି ଗୁପ୍ତରେ ସେମାନଙ୍କର ସମ୍ପତ୍ତିକୁ ସେମାନଙ୍କର ଭାଇମାନଙ୍କ ନିକଟରେ ବନ୍ଧକ ରଖିଲେ। ଆପଣ ଦେଖନ୍ତୁ, ଅନେକ ମଧ୍ୟ ଥିଲେ ଯେଉଁମାନେ କି ଏହିପରି ବନ୍ଧକ ରଖିବା ବ୍ୟବସାୟ ମଧ୍ୟ କରୁଥିଲେ। ନିହିମିଆଙ୍କ ସମୟରେ କେତେକ ଜିହୁଦୀମାନେ ଟଙ୍କା ଋଣ କରିଥିଲେ। ଯେତେବେଳେ ସେମାନେ ସେହି ଟଙ୍କା ଫେରସ୍ତ କରିବା ନିମନ୍ତେ ଅସମର୍ଥ ହେଲେ, ସେତେବେଳେ ସେମାନେ ବାଧ୍ୟ ହୋଇ ସେମାନଙ୍କର ପୁତ୍ରକନ୍ୟାମାନଙ୍କୁ ଦାସ୍ୟକର୍ମ ନିମନ୍ତେ ବିକ୍ରୟ କଲେ। ଏହା କେବଳ କେତେକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଥିଲା, ମାତ୍ର କେତେକ ଘଟଣାରେ ଏହାର ସମୟସୀମା ମଧ୍ୟ ଦୀର୍ଘକାଳ ଥିଲା। ଯେଉଁମାନେ ଟଙ୍କା ଋଣ କରୁଥିଲେ ସେମାନଙ୍କୁ ତହିଁର ସୁଧ ମଧ୍ୟ ଦେବାକୁ ପଡ଼ୁଥିଲା। ମାତ୍ର ଏହା ଯଦିଓ ବର୍ତ୍ତମାନର ବ୍ୟବସାୟିକ ଜଗତରେ ଆଇନସଙ୍ଗତ ହୋଇପାରେ, ମାତ୍ର ଏହି ସୁଧ ଲଗାଇବା ବ୍ୟବସାୟ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ଉଚିତ ନଥିଲା। ଈଶ୍ୱର କହିଥିଲେ ଯେ ଜିହୁଦୀମାନେ ସେମାନଙ୍କର ଭାଇମାନଙ୍କଠାରୁ ସୁଧ ଆଦାୟ କରିବେ ନାହିଁ, ଯେପର୍ଯ୍ୟନ୍ତ ସେହି ଜିହୁଦୀମାନଙ୍କ ମଧ୍ୟରେ ପ୍ରେମ ଓ ଏକତା ରହିଥିଲା ସେପର୍ଯ୍ୟନ୍ତ ବାହାରର ଶତ୍ରୁମାନେ ସେମାନଙ୍କର କୌଣସି କ୍ଷତି ଘଟାଇବା ନିମନ୍ତେ ସମର୍ଥ ହୋଇନଥିଲେ। ମାତ୍ର ବର୍ତ୍ତମାନ ସେମାନଙ୍କ ନିଜ ନିଜ ମଧ୍ୟରେ ବିବାଦ ଉପୁଜିଛି, କେବଳ ଅର୍ଥ ଓ ସମ୍ପତ୍ତିକୁ ନେଇ। ମାତ୍ର ଏପର୍ଯ୍ୟନ୍ତ ନିହିମିଆ ଅତି ଶାନ୍ତ ରହିଥିଲେ। ସେ ତାଙ୍କର ଲୋକମାନଙ୍କ ସହିତ ଧୈର୍ଯ୍ୟ ରକ୍ଷା କରି କାର୍ଯ୍ୟ କରୁଥିଲେ, ମାତ୍ର ବର୍ତ୍ତମାନ ନିହିମିଆ କ୍ରୋଧ କରୁଅଛନ୍ତି। ଦେଖନ୍ତୁ ଛଅ ପଦରେ ଲେଖା ଅଛି, ସେତେବେଳେ ମୁଁ ସେମାନଙ୍କର କ୍ରନ୍ଦନ ଓ ଏହି କଥା ସବୁ ଶୁଣି ଅତ୍ୟନ୍ତ କ୍ରୋଧ ହେଲି। ନିହିମିଆ ଅତିଶୟ କ୍ରୋଧ ହେଲେ। ସେ ତାଙ୍କର ଲୋକମାନଙ୍କର କ୍ରନ୍ଦନ ଓ ସେହିସବୁ କଥା ଶୁଣି ନିଜକୁ ଆଉ ଆୟତ୍ତରେ ରଖିପାରିଲେ ନାହିଁ, ସେ ସଙ୍ଗେ ସଙ୍ଗେ ରାଗିଗଲେ। ସାତପଦରେ ଲେଖା ଅଛି, ଆଉ ମୁଁ ଆପଣା ମନରେ ବିବେଚନା କଲି, ପୁଣି କୁଳିରମାନଙ୍କର ଓ ଅଧ୍ୟକ୍ଷମାନଙ୍କର ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲେ, ତୁମେମାନେ ପ୍ରତ୍ୟେକ ଆପଣା ଆପଣା ଭାଇଠାରୁ ଶୁଦ୍ଧ ନେଉଅଛ, ତ ମୁଁ ସେମାନଙ୍କ ବିରୁଦ୍ଧରେ ମହାସଭା କଲି। ନିହିମିଆ କହନ୍ତି, ଆଉ ମୁଁ ଆପଣା ମନରେ ବିବେଚନା କଲି, କାରଣ ଏହି ବିଷୟରେ ତାହାଙ୍କୁ ହିଁ କିଛି ନିଷ୍ପତ୍ତି ନେବାକୁ ଥିଲା ଓ ସମାଧାନ କରିବାକୁ ଥିଲା। ତେଣୁକରି ସେ ସେହିସବୁ ଘଟଣା ନେଇ ଚିନ୍ତା କରି ତହିଁର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଯାଉଅଛନ୍ତି। ପାଞ୍ଚ ପର୍ବର ଆଠ ପଦରେ ଲେଖା ଅଛି, ଆମ ସେମାନଙ୍କୁ କହିଲେ, ଆମ୍ଭମାନଙ୍କର ଜିହୁଦୀୟ ଭାଇମାନେ ଅନ୍ୟ ଦେଶୀୟମାନଙ୍କ ନିକଟରେ ବିକାଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟାନୁସାରେ ମୁକ୍ତ କରିଅଛୁ, ଏବେ ତୁମେମାନେ କ'ଣ ଆପଣା ଭାଇମାନଙ୍କୁ ବିକିବ ଓ ସେମାନେ କ'ଣ ଆମମାନଙ୍କ ନିକଟରେ ବିକାଯିବେ? ଏଥିରେ ସେମାନେ ନିରବ ହେଲେ, କିଛି ଉତ୍ତର ଦେଇପାରିଲେ ନାହିଁ। ନିହିମିଆ ଖୋଲାଖୋଲି ଭାବେ ସେହି ଅଧ୍ୟକ୍ଷମାନଙ୍କୁ ଓ କୁଳୀନମାନଙ୍କୁ ସେମାନଙ୍କର କାର୍ଯ୍ୟ ନେଇ ସେମାନଙ୍କୁ ଅନୁଯୋଗ କଲେ। ସେମାନଙ୍କୁ ଅର୍ଥାତ୍ ଯେଉଁମାନେ ଏହିପରି ଭୁଲ କାର୍ଯ୍ୟ କରିଥିଲେ ଲୋକମାନଙ୍କ ସାକ୍ଷାତରେ ସେମାନଙ୍କୁ ପ୍ରକାଶ କରିଦେଲେ, ଯାହାକି ମଧ୍ୟ ଉଚିତ ଥିଲା। ଆଜି ମଧ୍ୟ ସେହିପରି ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କରେ ହେବା ଉଚିତ। ଯେଉଁମାନେ ମଣ୍ଡଳୀ ମଧ୍ୟରେ କୌଣସି ଅପ୍ରୀତିକର କାର୍ଯ୍ୟ କରନ୍ତି କିମ୍ବା ନିଜର ବିଶ୍ୱାସୀ ଭାଇମାନଙ୍କ ସହିତ ଉଚିତ ବ୍ୟବହାର ନ କରନ୍ତି, ସେମାନଙ୍କୁ ଅନୁଯୋଗ କରି ସତର୍କ କରାଇଦେବା ଉଚିତ, ଯେପରି ସେମାନେ ସେମାନଙ୍କର ବିଶ୍ୱାସୀ ଭାଇ ବା ଭଉଣୀମାନଙ୍କ ସହିତ ଉଚିତ ବ୍ୟବହାର କରନ୍ତି। ଆଉ ଯଦି କୌଣସି ମନ୍ଦତା ଥାଏ, ତାହେଲେ ତାହା ଲୋକଲୋଚନକୁ ଅଣାଯାଇ ତହିଁର ସମାଧାନ କରାଯିବା ଉଚିତ। ନିହିମିଆ ତାଙ୍କ ଭାଇମାନଙ୍କର ତ୍ରୁଟିପୂର୍ଣ୍ଣ ବ୍ୟବହାରକୁ ପ୍ରକାଶ କରିଦେଲେ। ସେ ଅତି କ୍ରୋଧ ହୋଇଥିଲେ। କେହି କେହି କହନ୍ତି, ଆପଣ କ୍ରୋଧ କରିବା ଉଚିତ ନୁହେଁ। ଏଫିସି ଚାରି ପର୍ବର ଛବିଶ ପଦରେ ପ୍ରେରିତ ପାଉଲ କହନ୍ତି, କ୍ରୋଧ ହେଲେ ପାପ କର ନାହିଁ, ସୂର୍ଯ୍ୟ ଅସ୍ତ ନ ହେଉଣୁ, କ୍ରୋଧ ପରିତ୍ୟାଗ କର, ପୁଣି ଶୟତାନଙ୍କୁ ସ୍ଥାନ ଦିଅ ନାହିଁ। ମାତ୍ର ଆପଣଙ୍କର କ୍ରୋଧ କରିବା କେତେକ କାରଣ ଉପରେ ନିର୍ଭର କରେ। ଆପଣଙ୍କର କ୍ରୋଧ କରିବାର ଉଦ୍ଦେଶ୍ୟକୁ ବିଚାରରେ ଅଣାଯାଇ ତାହା ଠିକ୍ କି ଭୁଲ ତହିଁ ଉପରେ ମତାମତ ଦିଆଯାଇପାରିବ। ଯଦି ଆପଣ ଆପଣଙ୍କର ବ୍ୟକ୍ତିଗତ ସ୍ୱାର୍ଥ ବା ବିଷୟକୁ ନେଇ କ୍ରୋଧ କରୁଅଛନ୍ତି, ତାହେଲେ ତାହା ଭୁଲ। ଆଉ ଯଦି ଆପଣ ଈଶ୍ୱରଙ୍କ ବିଷୟ ନେଇ ବା ତାହାଙ୍କର କାର୍ଯ୍ୟ ଓ ମହିମା ନେଇ ବା ତାହାଙ୍କ ନାମର ନିନ୍ଦିତ ହେବା ବିଷୟକୁ ନେଇ କ୍ରୋଧ କରୁଅଛନ୍ତି, ତାହେଲେ ଆପଣ କିଛି ଭୁଲ କରୁନାହାନ୍ତି। ଆପଣ କ୍ରୋଧ କରିପାରନ୍ତି, ମାତ୍ର ତାହା ପାପ ବୋଲି ଗଣିତ ହେବ ନାହିଁ। ନିହିମିଆ ଯେଉଁ ପାପର ବିଷୟକୁ ଦେଖିପାରିଥିଲେ, ତହିଁ ନିମନ୍ତେ ସେ ନିରବ ରହିନଥିଲେ, ମାତ୍ର ତାହା ସର୍ବସାକ୍ଷାତରେ ପ୍ରକାଶ କରିଦେଇଥିଲେ। ଆପଣ ଯଦି ନିଆଁକୁ ଆପଣଙ୍କ ଅଣ୍ଟିରେ ଘୋଡ଼ାଇ ରଖିବେ, ତାହେଲେ ଆପଣଙ୍କର ବସ୍ତ୍ର କ'ଣ ପୋଡ଼ିଯିବ ନାହିଁ କି? ଠିକ୍ ସେହିପରି ପାପ। ତେଣୁକରି ଆମେ ଯେତେବେଳେ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ କୌଣସି ଭୁଲ ବା ତ୍ରୁଟିର ବିଷୟକୁ ଦେଖୁ, ସେତେବେଳେ ଆମେ ସେହି ଧାର୍ମିକ କ୍ରୋଧ ପ୍ରକାଶ କରି ସେହିସବୁର ସଂଶୋଧନ କରିବା ଉଚିତ। ସେହି କ୍ରୋଧ ନିଜର ସ୍ୱାର୍ଥ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଗୌରବ ଓ ମହିମା ନିମନ୍ତେ ପ୍ରକାଶିତ ହେବା ଉଚିତ। ନିହିମିଆ ତାହାଙ୍କ ଭାଇମାନଙ୍କର ପାପର ବିଷୟକୁ ସମସ୍ତଙ୍କ ସାକ୍ଷାତରେ ପ୍ରକାଶ କରିଦେଲେ, ମାତ୍ର କେହି ହେଲେ ତାହାଙ୍କୁ ଉତ୍ତର ଦେବା ନିମନ୍ତେ ସମର୍ଥ ହୋଇନଥିଲେ। ସେ ଯେତେବେଳେ ସେଠାରେ ଥିଲେ, ସେତେବେଳେ ସେମାନେ ନିରବ ରହିବାକୁ ଥିଲା, ମାତ୍ର ସେମାନେ ସମସ୍ତ ପ୍ରକାର ସମସ୍ୟା ଘଟାଇବାକୁ ଯାଉଅଛନ୍ତି। ଏପରିକି ନିହିମିଆ ଯେତେବେଳେ ସେହି ସୁସନକୁ ଫେରିଯାଉଛନ୍ତି, ସେତେବେଳେ ସେମାନେ ତାହାଙ୍କ ପ୍ରତି ଅନେକ ସମସ୍ୟା ଘଟାଇବାକୁ ଯାଉଅଛନ୍ତି। କିନ୍ତୁ ସେ ଯାହାହେଉନା କାହିଁକି, ନିହିମିଆ ସେହି ଜିରୁସାଲମ ପ୍ରାଚୀରର ପୁନଃନିର୍ମାଣ କଲେ ଓ ସେ ତାହାଙ୍କ ସମୟରେ ଈଶ୍ୱରଙ୍କର ଉପାସନା କଲେ। ହଁ, ଏହିପରି ପଦକ୍ଷେପ ନେଲେ ଅନେକ ସମସ୍ୟା ଓ ପ୍ରତିବନ୍ଧକ ଆସିପାରେ, ମାତ୍ର ଜଣେ ଖ୍ରୀଷ୍ଟ ବିଶ୍ୱାସୀ କେବେ ହେଲେ ପଛଘୁଞ୍ଚା ଦେବ ନାହିଁ କି ବିଫଳ ହେବ ନାହିଁ। ନିହିମିଆ ଲୋକମାନଙ୍କର ସନ୍ତୋଷ ଭାଜନ ହେବାକୁ ଚାହିଁନଥିଲେ, ମାତ୍ର ଈଶ୍ୱରଙ୍କର ଓ ସେ ଈଶ୍ୱରଙ୍କୁ ଗୌରବାନ୍ୱିତ କରିବାକୁ ଚାହିଁଥିଲେ। ନଅପଦରେ ଲେଖା ଅଛି, ଆହୁରି ମୁଁ କହିଲି, ତୁମେମାନେ ଯେଉଁ କାର୍ଯ୍ୟ କରୁଅଛ ତାହା ଭଲ ନୁହେଁ। ଆମମାନଙ୍କ ଶତ୍ରୁ ଅନ୍ୟ ଦେଶୀୟମାନଙ୍କର ଧିକ୍କାର ସକାଶୁ ଆମମାନଙ୍କ ପରମେଶ୍ୱରଙ୍କ ପ୍ରତି ଭୟରେ ଆଚରଣ କରିବା କ'ଣ ତୁମମାନଙ୍କର ଉଚିତ ନୁହେଁ? ଖ୍ରୀଷ୍ଟ ଆଜି ଏହି ଜଗତ ନିକଟରେ ନିନ୍ଦିତ ହେଉଅଛନ୍ତି, ସେ କ'ଣ ଆଜି ଖ୍ରୀଷ୍ଟଙ୍କ ମଣ୍ଡଳୀର କାର୍ଯ୍ୟକଳାପ ନେଇ ନିନ୍ଦିତ ହେଉଛନ୍ତି? ସେ କ'ଣ ଖ୍ରୀଷ୍ଟ ବିଶ୍ୱାସୀର କାର୍ଯ୍ୟକଳାପ ନେଇ ନିନ୍ଦିତ ହେଉଛନ୍ତି? ସେ କ'ଣ ଆଜି ଆପଣଙ୍କର ଓ ମୋର କାର୍ଯ୍ୟକଳାପ ନେଇ ନିନ୍ଦିତ ହେଉଛନ୍ତି? ଏହି ପ୍ରଶ୍ନ ଆଜି ଆମେ ପ୍ରତ୍ୟେକ ଜଣେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ନିଜ ନିଜକୁ କରିବା। ନିହିମିଆ କହନ୍ତି, ଦେଖ ତୁମ୍ଭେମାନେ ଯାହା ସବୁ କରୁଅଛ ତଦ୍ୱାରା ତୁମ୍ଭେମାନେ ଶତ୍ରୁକୁ ଧିକ୍କାର କରିବା ପାଇଁ ସୁଯୋଗ ଦେଉଅଛ। ଦଶପଦରେ ଲେଖା ଅଛି, ମଧ୍ୟ ମୁଁ ମୋ ଭାଇମାନେ ଓ ମୋର ଦାସମାନେ ସୁଧରେ ସେମାନଙ୍କୁ ମୁଦ୍ରା ଓ ଶସ୍ୟ ଋଣ ଦେଉଅଛୁ। ମୁଁ ବିନୟ କରୁଅଛି ଆମ୍ଭେମାନେ ଏହି ସୁଧ ଛାଡ଼ିଦେଉ। ନିହିମିଆ କହନ୍ତି, ମୁଁ ଏହି ପ୍ରକାର ଏକ ସ୍ଥିତିରେ ଥିଲି ଯେଉଁଠାରେ କି ମୁଁ ଆର୍ଥିକ ଭାବେ ଲାଭବାନ ହୋଇପାରିଥାନ୍ତି। ଏହା ନିହିମିଆଙ୍କ ନିମନ୍ତେ ଏକ ବାସ୍ତବ ପରୀକ୍ଷା ଥିଲା, ମାତ୍ର ସେ ସେହିସବୁକୁ ପରିତ୍ୟାଗ କରିଦେଉଛନ୍ତି। ସେ ତାହାଙ୍କର ସ୍ଥିତିକୁ ଆର୍ଥିକ ଲାଭ ନିମନ୍ତେ ବ୍ୟବହାର କରୁନାହାନ୍ତି। ଆଜି କିନ୍ତୁ ଅନେକ ଲୋକ ଈଶ୍ୱରଙ୍କ ଅପେକ୍ଷା ଟଙ୍କା ପଇସା ବା ଧନ ସମ୍ପତ୍ତିକୁ ଅଧିକ ଶ୍ରେଷ୍ଠ ସ୍ଥାନ ଦିଅନ୍ତି। ସେମାନେ କୌଣସି ଆର୍ଥିକ ଲାଭ ନିମନ୍ତେ ଈଶ୍ୱରଙ୍କୁ ମଧ୍ୟ ପଛରେ ପକାଇ ଦିଅନ୍ତି ଓ ଈଶ୍ୱରଙ୍କର ଅଗୌରବ କରନ୍ତି, କିନ୍ତୁ ନିହିମିଆ ସେପରି କରନ୍ତି ନାହିଁ। ମାତ୍ର ସେ ଈଶ୍ୱରଙ୍କୁ ପ୍ରଧାନ ସ୍ଥାନ ଦିଅନ୍ତି ଓ ଈଶ୍ୱରଙ୍କୁ ଗୌରବ ପ୍ରକାଶ କରିବାକୁ ଚାହାନ୍ତି। ଏଗାର ପଦରେ ଲେଖା ଅଛି, ମୁଁ ବିନୟ କରୁଅଛି ତୁମ୍ଭେମାନେ ସେମାନଙ୍କର ଶସ୍ୟକ୍ଷେତ୍ର, ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର, ସେମାନଙ୍କର ଜିତକ୍ଷେତ୍ର ଓ ସେମାନଙ୍କର ଗୃହ, ମଧ୍ୟ ସେମାନଙ୍କଠାରୁ ମୁଦ୍ରା ଓ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଶତକଡ଼ା ଯେଉଁ ବୃଦ୍ଧି ତୁମେମାନେ ନେଇଅଛ ତାହା ଆଜି ସେମାନଙ୍କୁ ଫେରାଇ ଦିଅ। ନିହିମିଆ ସେହି ଧନିକ ଶ୍ରେଣୀର ଜୁହୁଦୀମାନଙ୍କୁ କହନ୍ତି, ସେମାନେ ଯାହା କିଛି ଅତ୍ୟଧିକ ପରିମାଣରେ ସେମାନଙ୍କର ଦରିଦ୍ର ଭାଇମାନଙ୍କଠାରୁ ସଂଗ୍ରହ କରିଅଛନ୍ତି ତାହା ସେମାନଙ୍କୁ ଫେରାଇ ଦିଅନ୍ତୁ ଓ ସେହି ସମସ୍ତ ଅର୍ଥ ପୁନର୍ବାର ସେମାନଙ୍କଠାରୁ ଆଉ ଆଦାୟ ନ କରନ୍ତୁ। ବାରପଦରେ ଲେଖା ଅଛି, ତାହେଲେ ସେମାନେ କହିଲେ, ଆମ୍ଭେମାନେ ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ, ଆପଣ ଯେପରି କହୁଅଛନ୍ତି ଆମ୍ଭେମାନେ ସେପରି କରିବୁ। ତ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ ଏଥିପାଇଁ ସେମାନଙ୍କୁ ଶପଥ କରାଇଲେ। ନିହିମିଆ ଏଠାରେ ଅତି ବୁଦ୍ଧିର ସହିତ କାର୍ଯ୍ୟ କରୁଅଛନ୍ତି। ସେ ଏହି ବିଷୟ ନେଇ ସେମାନଙ୍କୁ ଶପଥ କରାଉଛନ୍ତି, ଅର୍ଥାତ୍ ତାହା ଯେପରି ବାସ୍ତବରେ କେବଳ କଥାରେ ନୁହେଁ ମାତ୍ର କାର୍ଯ୍ୟରେ ପ୍ରତିଫଳିତ ହେବାକୁ ପାରେ। ସେ କହିବାକୁ ଚାହାନ୍ତି, ଠିକ୍ ଅଛି, ତୁମେମାନେ ସେହି ସମସ୍ତ ବିଷୟ ଫେରାଇଦେବା ନିମନ୍ତେ ପ୍ରତିଜ୍ଞା କରିଅଛ, ଭଲ କଥା, ମାତ୍ର ତୁମେମାନେ ଶପଥପୂର୍ବକ ଲିଖିତ ଆକାରରେ ତହିଁରେ ସ୍ୱାକ୍ଷର କର। ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, ଯେ କେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ, ସେ ଏହି ରୂପେ ଝଡ଼ାଯାଉ ଓ ଶୂନ୍ୟ ହେଉ। ତହିଁରେ ସମସ୍ତ ସମାଜ ଆମେନ୍ କହିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥି ଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ। ନିହିମିଆ ଯାହା କରିଥିଲେ ତାହା ଅତି ଉତ୍ତମ ବିଷୟ ଥିଲା। ସେ ଜଣଙ୍କର ପାପ ଲାଗି ସମଗ୍ର ମଣ୍ଡଳୀକୁ ଅଭିଶପ୍ତ କରାଇବାକୁ ଚାହିଁନଥିଲେ, ତେଣୁକରି ସେ ସେମାନଙ୍କ ଉପରେ ସେହି ଅଭିଶାପ ବର୍ତ୍ତାଇଥିଲେ ଯେଉଁମାନେ କି ସେହି ପ୍ରତିଜ୍ଞା ପାଳନ କରିବେ ନାହିଁ। ସେ ଆପଣ ଅଣ୍ଟି ଛାଡ଼ିଦେଲେ। ଆପଣ ଜାଣିଥିବେ ଯେ ସେ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଥିଲେ ଓ ତାହାଙ୍କର ପୋଷାକ ଏକ ସ୍ୱତନ୍ତ୍ର ଧରଣର ଥିଲା। ସେ ସମସ୍ତଙ୍କ ସମ୍ମୁଖରେ ତାହାଙ୍କର ବସ୍ତ୍ର ଝାଡ଼ିଦେଇ କହିଲେ, ଯେ କେହି ଏହି ପ୍ରତିଜ୍ଞା ପାଳନ କରିବ ନାହିଁ ଏହିପରି ଭାବେ ଈଶ୍ୱର ତାହାକୁ ଝାଡ଼ିଦେବେ ଓ ମୁଁ ମଧ୍ୟ ତାହାକୁ ଝାଡ଼ିଦେବି। ଏହା ଅତି ଆତ୍ମବାଧକ ହୋଇପାରେ, ମାତ୍ର ଏହିପରି କହିବା ମଧ୍ୟ ସେହି ସମୟର ପରିସ୍ଥିତି ନିମନ୍ତେ ଅତି ଜରୁରୀ ଥିଲା। ନିହିମିଆ ବାସ୍ତବରେ ଈଶ୍ୱରଙ୍କ ଗୌରବ ନିମନ୍ତେ ଏକ ଦୃଢ଼ ପଦକ୍ଷେପ ଓ ନିଷ୍ପତ୍ତି ନେଇଥିଲେ। ଗାଲାତୀୟ ପାଞ୍ଚ ପର୍ବର ବାରପଦରେ ପ୍ରେରିତ ପାଉଲ ମଧ୍ୟ ଏହିପରି ପ୍ରକାଶ କରନ୍ତି, ଯେଉଁମାନେ ତୁମମାନଙ୍କୁ ଅସ୍ଥିର କରୁଅଛନ୍ତି ସେମାନେ ସମ୍ପୂର୍ଣ୍ଣ ଅଙ୍ଗହୀନ ହେଲେ ଭଲ ହୁଅନ୍ତା। କାରଣ ସେ ଚାହୁଁଥିଲେ ଯେଉଁମାନେ ସେହି ଗାଲାତୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର କ୍ଷତି କରୁଥିଲେ ସେମାନେ ଯେପରି ବହିଷ୍କୃତ ହୁଅନ୍ତି। ହଁ, ଏହା ଅତି କଠିନ ବାକ୍ୟ ହୋଇପାରେ, ମାତ୍ର ତାହା ମଧ୍ୟ ଆବଶ୍ୟକ ହେଉଥିଲା। ଖ୍ରୀଷ୍ଟ ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ମଣ୍ଡଳୀର ଗୌରବ ନିମନ୍ତେ ଓ ତହିଁର ସୁରକ୍ଷା ନିମନ୍ତେ ଏହିପରି ଦୃଢ଼ ପଦକ୍ଷେପ ନେବା ଉଚିତ ଓ ଦୋଷୀକୁ ଅନୁଯୋଗ କରିବା ଉଚିତ। ବର୍ତ୍ତମାନ ଆମେ ନିହିମିଆଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। ପାଞ୍ଚ ପର୍ବର ଚଉଦ ପଦରେ ଲେଖା ଅଛି, ଆହୁରି ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିବା ସମୟଠାରୁ ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର 20 ବର୍ଷଠାରୁ 32 ବର୍ଷ ପର୍ଯ୍ୟନ୍ତ 12 ବର୍ଷ ମୁଁ ଓ ମୋ ଭ୍ରାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ। ଦେଖନ୍ତୁ, ସେହି ଦେଶାଧ୍ୟକ୍ଷର ବୃତ୍ତି ଗ୍ରହଣ କରିବା ନିମନ୍ତେ ତାହାଙ୍କର ଅଧିକାର ଥିଲା, ମାତ୍ର ସେ ତାହା ଗ୍ରହଣ କଲେ ନାହିଁ, ମାତ୍ର ସେ ବିନା ବୃତ୍ତିରେ କାର୍ଯ୍ୟ କଲେ। 15 ପଦରେ ଲେଖା ଅଛି, ମାତ୍ର ମୋହର ପୂର୍ବବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା, ଆଉ ସେମାନେ 40 ଶେକଲ ରୂପା ଛଡ଼ା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ। କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ, ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ। ଦେଖନ୍ତୁ, ନିହିମିଆଙ୍କ ପୂର୍ବରୁ ଯେଉଁମାନେ ସେହି ଦେଶାଧ୍ୟକ୍ଷ ପଦରେ ନିଯୁକ୍ତି ପାଇଥିଲେ ସେମାନେ ସେମାନଙ୍କର ବୃତ୍ତି ବା ଦରମା ପାଇଲେ, ମାତ୍ର ନିହିମିଆ ସେହି ଦରମା ନେବାକୁ ପସନ୍ଦ କଲେ ନାହିଁ। ବାସ୍ତବରେ ନିହିମିଆଙ୍କର ଏକ ନିଃସ୍ୱାର୍ଥପରତାର ସେବାର ମନୋଭାବକୁ ଏଠାରେ ଆମେ ଲକ୍ଷ୍ୟ କରୁଅଛୁ। ସେ ବିନା ଦରମାରେ କାର୍ଯ୍ୟ କଲେ, ଅର୍ଥାତ୍ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାହା କିଛି କଲେ ତାହା ସ୍ୱେଚ୍ଛାକୃତ ଭାବେ ବିନା ଦରମାରେ କଲେ। ଆଜି କ'ଣ ଆମେ ସେହିପରି କରିପାରିବା କି? 16 ପଦରେ ଲେଖା ଅଛି, ଆହୁରି ମୁଁ ଏହି ପ୍ରାଚୀର କର୍ମରେ ଲାଗି ରହିଲି, ଓ ଆମ୍ଭେମାନେ କୌଣସି ଭୂମି କିଣିଲୁ ନାହିଁ, ପୁଣି ମୋହର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ଏକତ୍ରିତ ହେଲେ। ନିହିମିଆ ସେହି ବନ୍ଧକ ରଖିବା ବ୍ୟବସାୟରେ ନିଜକୁ ନିୟୋଜିତ କଲେ ନାହିଁ, ମାତ୍ର ସେହି ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ। ସେ କାହାଠାରୁ ଟଙ୍କା ବା ଶସ୍ୟ ବଦଳରେ ଜମି କିମ୍ବା ସମ୍ପତ୍ତି ବନ୍ଧକ ରଖିଲେ ନାହିଁ, ସେ କୌଣସି ବନ୍ଧକ ଦ୍ରବ୍ୟ ମଧ୍ୟ ରଖିଲେ ନାହିଁ। 17 ପଦରେ ଲେଖା ଅଛି, ତଥାପି ଆମ୍ଭମାନଙ୍କ ଚତୁର୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆଗତ ଲୋକମାନଙ୍କ ଛଡ଼ା ଜିହୁଦୀ ଓ ଅଧ୍ୟକ୍ଷ 150 ଲୋକ ମୋ ଭୋଜନାସନରେ ବସିଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସେ ନିୟମିତ ଭାବେ 150 ଜଣଙ୍କୁ ଆହାର ଯୋଗାଇଲେ। ସେ ମଧ୍ୟ ସେହି ଜେରୁସାଲମର ଚତୁଃପାର୍ଶ୍ୱରେ ଥିବା ବିଭିନ୍ନ ଗୋଷ୍ଠୀ ମଧ୍ୟରୁ ଆଗତ ଜିହୁଦୀମାନଙ୍କୁ ଆହାର ଯୋଗାଇଲେ, ଯେଉଁମାନେ କି ସେହି ନଗରକୁ ଆସି ବସବାସ କରିବା ନିମନ୍ତେ ସ୍ଥାନ ପାଉନଥିଲେ ଓ ସ୍ଥାନ ନ ପାଇବା ପର୍ଯ୍ୟନ୍ତ ସେ ସେମାନଙ୍କର ଭାର ବହନ କରୁଥିଲେ। ପ୍ରକୃତରେ ସେ ଏହି ସମସ୍ତ ଖର୍ଚ୍ଚ ନିଜେ ବହନ କରୁଥିଲେ। ସେ ଅନ୍ୟାନ୍ୟ ଦେଶାଧ୍ୟକ୍ଷମାନଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଥିଲେ। 18 ପଦରେ ଲେଖା ଅଛି, ସେ ସମୟରେ ପ୍ରତିଦିନ ଏକ ବଳଦ ଓ 6 ବଛା ମେଷ ପାକ କରାଗଲା, ମଧ୍ୟ ମୋ ପାଇଁ କେତେକ ପକ୍ଷୀ ପାକ କରାଗଲା, ଓ 10 ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା। ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ୱର ଭାର ଗୁରୁତର ହୋଇଥିଲା। ଦେଖନ୍ତୁ, କେତେ ନିଃସ୍ୱାର୍ଥପର ସେବା ତାହାଙ୍କର ଥିଲା। ସେ ଏହିସବୁ ଖର୍ଚ୍ଚ ନିଜେ ବହନ କରିଥିଲେ, ମାତ୍ର ସେ ତହି ନିମନ୍ତେ ଭତ୍ତା ଚାହିଁନଥିଲେ, କାରଣ ସେ ତାହାଙ୍କର ଭାଇମାନଙ୍କୁ ବୋଝଗ୍ରସ୍ତ କରାଇବାକୁ ଚାହିଁନଥିଲେ। ସେ ଚାହିଁଥିଲେ ଦେଶାଧ୍ୟକ୍ଷର ଖାଦ୍ୟ ଭତ୍ତା ଦାବି କରିପାରିଥାନ୍ତେ, ମାତ୍ର ସେ ନିଜର ଭାଇମାନଙ୍କୁ ସେହି ଦାସତ୍ୱର ଭାରରେ ଅଧିକ ଭାରାକ୍ରାନ୍ତ କରାଇବାକୁ ଚାହିଁନଥିଲେ। ମୁଁ କହିପାରେ ସେ ଜଣେ ଆଦର୍ଶ ଶାସକ ତଥା ଦେଶାଧ୍ୟକ୍ଷ ଥିଲେ। ତାହାଙ୍କର ଭାଇମାନଙ୍କ ନିମନ୍ତେ ତାହାଙ୍କର ହୃଦୟ ଥିଲା, ନିଃସ୍ୱାର୍ଥପର ସେବା ଥିଲା। 19 ପଦରେ ଲେଖା ଅଛି, ହେ ମୋହର ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେ ଯେ କାର୍ଯ୍ୟ କରିଅଛି ମୋ ପକ୍ଷରେ ମଙ୍ଗଳ ନିମନ୍ତେ, ତାହା ସବୁ ସ୍ମରଣ କର। ବାସ୍ତବରେ ନିହିମିଆ ଅତି ଚମତ୍କାର ବ୍ୟକ୍ତି ଥିଲେ। ତାହାଙ୍କର ଲୋକମାନଙ୍କ ନିମନ୍ତେ ତାହାଙ୍କର ଚିନ୍ତା ଥିଲା, ମାତ୍ର ସେମାନେ ତାହାଙ୍କୁ ଭୁଲି ଯାଆନ୍ତି। ଏହା ତ ଦୁଃଖର ବିଷୟ, କିନ୍ତୁ ଅନେକ ମହାନ ବ୍ୟକ୍ତିମାନେ ଶିକ୍ଷା କରିଛନ୍ତି ଯେ ଜଗତ ସେମାନଙ୍କୁ ଭୁଲିଯାଏ, ଯେହେତୁ ମନୁଷ୍ୟ ତାହା ସ୍ମରଣ ରଖିପାରେ ନା, ତାହାର ସ୍ମରଣ ଶକ୍ତି ଅଳ୍ପ। ମାତ୍ର ନିହିମିଆ ଈଶ୍ୱରଙ୍କୁ କହନ୍ତି ସେ ଯେପରି ତାହାଙ୍କୁ ସ୍ମରଣ ରଖନ୍ତି। ସେ କହନ୍ତି, ହେ ମୋହର ପରମେଶ୍ୱର, ମୋ ପକ୍ଷରେ ମଙ୍ଗଳ ନିମନ୍ତେ ତାହା ସବୁ ସ୍ମରଣ କର। ବାସ୍ତବରେ ଏହା ଜାଣିବା କେତେ ଚମତ୍କାର ବିଷୟ, ଯେତେବେଳେ ଈଶ୍ୱର ଆମମାନଙ୍କର ପାପକୁ ସଦାସର୍ବଦା ସ୍ମରଣରେ ରଖନ୍ତି ନାହିଁ, ସେ ସଦାସର୍ବଦା ଆମମାନଙ୍କର ଉତ୍ତମ କାର୍ଯ୍ୟକୁ ସ୍ମରଣ ରଖିବେ। ଏପରିକି ସେ ସେହି ସମସ୍ତ ଉତ୍ତମ ବିଷୟ ତାହାଙ୍କର ଏକ ପୁସ୍ତକରେ ଲେଖି ରଖନ୍ତି। ପ୍ରିୟ ବନ୍ଧୁ, ଆଜି ଅନେକ ଚାହାନ୍ତି ଯେପରି ଲୋକମାନେ ତାହାଙ୍କ ଅନ୍ତେ ତାହାଙ୍କର ଉତ୍ତମ କାର୍ଯ୍ୟକୁ ସ୍ମରଣ ରଖିବେ, ମାତ୍ର ସେମାନେ ଚାହାନ୍ତି ନାହିଁ ଯେପରି ଈଶ୍ୱର ସେମାନଙ୍କୁ ସ୍ମରଣ କରନ୍ତୁ। ସେମାନେ ଲୋକମାନଙ୍କଠାରୁ ପ୍ରଶଂସା ବା ବାହା ବାହା ଶୁଣିବାକୁ ଚାହାନ୍ତି, କିନ୍ତୁ ଈଶ୍ୱରଙ୍କଠାରୁ ନୁହେଁ। ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହାନ୍ତି ନାହିଁ, ମାତ୍ର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହାନ୍ତି। ତେଣୁକରି ସେମାନଙ୍କର ସବୁକିଛି ଅଧୁରା ରହିଯାଏ। ମାତ୍ର ଆମେ ଯଦି ଈଶ୍ୱରଙ୍କୁ ଗୌରବ ଦେବା ଉଦ୍ଦେଶ୍ୟରେ ସବୁକିଛି କରୁ ଓ ସେ ଯେପରି ଆମମାନଙ୍କୁ ସ୍ମରଣ କରନ୍ତି ଏଥିନିମନ୍ତେ ତାହାଙ୍କ ନିକଟରେ ନିଜକୁ ସମର୍ପଣ କରୁ, ତାହେଲେ ଆମମାନଙ୍କର ଉତ୍ତମ କର୍ମ କେବଳ ମନୁଷ୍ୟ ନିକଟରେ ନୁହେଁ, ମାତ୍ର ଈଶ୍ୱରଙ୍କ ନିକଟରେ ଗୃହୀତ ତଥା ଆଦୃତ ହୋଇପାରିବ ଓ ତାହା ଅନନ୍ତକାଳ ପର୍ଯ୍ୟନ୍ତ ଈଶ୍ୱରଙ୍କ ସ୍ମରଣରେ ରହିବ। ତେଣୁ ଆସୁ ଆମେ ଏହିପରି ଉଦ୍ଦେଶ୍ୟ ନେଇ ଓ ମନୋଭାବ ରଖି କାର୍ଯ୍ୟ କରୁ ଯାହା ଈଶ୍ୱରଙ୍କ ନିକଟରେ ଚିରସ୍ମରଣୀୟ ହୋଇ ରହିବ ଓ ଆମ୍ଭେମାନେ ସେହି ଶେଷ ଦିନରେ ଈଶ୍ୱରଙ୍କ ଦ୍ୱାରା ପୁରସ୍କୃତ ହେବାକୁ ପାରିବା। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେପରି ଏହି ବାକ୍ୟ ମଧ୍ୟ ଦେଇ ଆମେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ମହତ୍ କର୍ମମାନ ସାଧନ କରିବା ପାଇଁ ପଦକ୍ଷେପ ନେଉ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁ, ଈଶ୍ୱରଙ୍କର ସନ୍ତୋଷଭାଜନ ହେବା ପାଇଁ ଚେଷ୍ଟା କରୁ, ଈଶ୍ୱରଙ୍କର ଉଦ୍ଦେଶ୍ୟ ଏବଂ ଅଭିମତ ଅନୁଯାୟୀ କାର୍ଯ୍ୟ କରୁ। ପ୍ରଭୁ ଆଜି ଆମମାନଙ୍କ ଜୀବନରୁ ତାହା ହିଁ ଚାହାନ୍ତି। ସେ ଆମମାନଙ୍କୁ ବୁଦ୍ଧି ଦେଇଛନ୍ତି, ଜ୍ଞାନ ଦେଇଛନ୍ତି, ଆମମାନଙ୍କୁ ସବୁକିଛି ଦେଇଛନ୍ତି ତାହାଙ୍କର ମହତ୍ ଉଦ୍ଦେଶ୍ୟ ଓ ସାଧନ କରିବା ପାଇଁ। ଯଦି ମନୁଷ୍ୟ ହିସାବରେ ଆମେ ତାହା ବୁଝି ନ ପାରୁ, ମାତ୍ର କେବଳ ଏହି ଜଗତ ମଧ୍ୟରେ ଲିପ୍ତ ରହି ଜଗତରୁ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁ, ତାହେଲେ ଆମମାନେ କେବେ ହେଲେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ପ୍ରଭୁ ଆମମାନଙ୍କ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odiattv@radio882.com তেবে আজি পাই বিদায় দিওন্তু। নমস্কার।
Child